ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଶ୍ରୀକ୍ଷେତ୍ର ପୁରୀନ ରଥଯାତ୍ରା ଲାଗି ଆଜି ପୁରୀ ଟାଉନହଲ୍ନ ଶେଷ ସମୀକ୍ଷା ବୈଠକ ହେବା। ଇଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିକରି ରଥଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିବେ। ରଥଯାତ୍ରାଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବହୁତରେ କେନ୍ଦ୍ରୀୟ ନେତା ବିଶିଷ୍ଟ ବ୍ୟକ୍ତିଙ୍କର ଆସବାର କାର୍ଯ୍ୟକ୍ରମ ରହିଛି। ଇଟାକେ ନଜରଥି ରଖିକରି ସୁରକ୍ଷା ଆଉ ଦର୍ଶନ ବ୍ୟବସ୍ଥାକେ ଶୃଙ୍ଖଳିତ କରିବାର ଉପରେ ଆଲୋଚନା କରାଯିବା ବୋଲି ଜଣାପଡ଼ିଛି। ଏ ବୈଠକଟି ଭିନ୍ ଭିନ୍ ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୁଲିସ୍ ଅଧିକାରୀ, ସେବାୟତମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 6 ତାରିଖରୁ 9 ତାରିଖ ତକ ଚାରିଦିନିଆ ଓଡ଼ିଶା ଗସ୍ତି ଆସିବେ। ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରାଟି ମହାପ୍ରଭୁଙ୍କୁ ଦର୍ଶନ କରିବାର ସହିତ ରାଇଜେ ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଯୋଗ ଦେବେ। ରାଷ୍ଟ୍ରପତିଙ୍କର ଗସ୍ତକେ ନଜରଥି ରଖିକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ଲୋକସେବା ଭବନର ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ରାଷ୍ଟ୍ରପତିଙ୍କ ରହଣି, ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଆର୍ ଚିକିତ୍ସା ସବୁ କାର୍ଯ୍ୟକ୍ରମ ଜାଗାନ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକେ ସୁନିଶ୍ଚିତ କରିବାର ଉପରେ ଆଲୋଚନା କରାଯାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାଫଲ ବାହାରିଛି। 14,000 ଅତ୍କା ପରୀକ୍ଷାର୍ଥୀ ଇ ପରୀକ୍ଷାଟି ପାସ୍ ହୋଇଛନ୍। ୟୁପିଏସ୍ସି ୱେବ୍ସାଇଟ୍ଟି ପାସ୍ ହୋଇଥିବାର ପରୀକ୍ଷାର୍ଥୀମାନଙ୍କର ରୋଲ୍ ନମ୍ଘର ଜାରି ହୋଇଛି। ଆଇବା ଡିସେମ୍ବର 20 ତାରିଖ ଦିନ ସିଭିଲ୍ ସର୍ଭିସ୍ର ମେନ୍ ପରୀକ୍ଷା ହେବା। ଇନ ଜନେଇ ଦିଆଯାଇପାରିଛି 1056 ଭିନ୍ ଭିନ୍ ପଦ୍ଧତି ନିଯୁକ୍ତି ଲାଗି ପରୀକ୍ଷା ହେଉଛି। ଯୁକ୍ତ 2 ପହିଲା ବଛର ନାଁ ଲେଖା ଲାଗି ଦରଖାସ୍ତ ଆବେଦନ ସମୟକେ ଆଇବା 12 ତାରିଖ ତକ ବଢ଼େଇ ଦିଆଯାଇଛି। ଆଗନୁ ଇ ସମୟ ଜୁଲାଇ 6 ତାରିଖ ତକ ଥିଲା। ପହିଲା କେବ୍ ମେଧା ତାଲିକା ଆଇବା 20 ତାରିଖ ଦିନ ବାହାରବା। ବଛା ହୋଇଥିବା ଛାତ୍ରଛାତ୍ରୀମାନେ 22-27 ତାରିଖ ଭିତରେ ନାଁ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ସୂଚନା ମିଳିଛି। ଓଡ଼ିଶାନ ରାଜ୍ୟ ଜିଏସ୍ଟି ସଂଗ୍ରହ ଆର୍ ଆଇଜିଏସ୍ଟିନୁ ଗଲା ଜୁନ୍ ମାସେ 2,039,71,00,000 ଠୁଲା ଯାଇଛି, ଯେନ୍ଟାକି ଗଲା ଆର୍ଥିକ ବର୍ଷର ଜୁନ୍ ମାସନୁ 23.56% ଅତ୍କାଏ। ଚଲତି ଆର୍ଥିକ ବର୍ଷରେ ଗଲା ଜୁନ୍ ମାସ ତକ 7,098,00,000 ସଂଗ୍ରହ ହୋଇଛି, ଯେନ୍ତିକି 29% ଅଭିବୃଦ୍ଧି ହାସଲ କରାଯାଇଛି ବୋଲି ରାଜ୍ୟ ସିଟି ଆଉ ଜିଏସ୍ଟି କମିଶନ ସୂଚନା ଦେଇଛନ୍। ଦେଶେ 3 ନୂଆ ଅପରାଧିକ ଆଇନ ଲାଗୁ ହେବା ଋତୁରୁ ରାଜ୍ୟର ପହିଲା ମାମଲା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାଥି ରୁଜୁ ହୋଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍। ଲକ୍ଷ୍ମୀସାଗର ଇଲାକାର ଜଣେ ଯୁଆନ ପିଲାଙ୍କୁ ଆକ୍ରମଣ ହୋଇଥିଲା, ଇତାକେ ନେଇକରି ସେ ଥାନାନ ଅଭିଯୋଗ କରିଥିଲେ। ଅଭିଯୋଗ ଉତ୍ତରୁ ପୁଲିସ୍ ଭାରତୀୟ ନ୍ୟାୟ ସଂହିତାର ଭିନ୍ ଭିନ୍ ଦଫାତି ମାମଲା ରୁଜୁ କରିଛି। ଓଡ଼ିଶା ହାଇକୋର୍ଟନ ଆଇବା 15 ତାରିଖରୁ ମାମଲାମାନଙ୍କର ଇ ଫାଇଲିଂକେ ବାଧ୍ୟତାମୂଳକ କରାଯାଇଛି। ସେନ୍ତା ଅଲଗା ଦସ୍ତାବିଜ୍ ଭିଲ୍ ଇ ଫାଇଲିଂ କରାଯିବା ବୋଲି ହାଇକୋର୍ଟ ତରଫ ଗୋଟିଏ ବିଜ୍ଞପ୍ତି ବାହାରିଛି। ଇ ଫାଇଲିଂ ପୋର୍ଟାଲ 3.0 ଜରିଆ ଇଟା କରବାରକେ କୁହାଯାଇଛି। ଇ ବ୍ୟବସ୍ଥାକେ ତହକାବାର ଲାଗି ଆଇନଜୀବୀ ଆର୍ ସେମାନଙ୍କର ସହାୟକମାନଙ୍କ ଲାଗି ହାଇକୋର୍ଟ ପରିସରନ ଗୋଟିଏ ସ୍କାନିଂ ସେଣ୍ଟର କରାଯାଇଛି। ହାଇକୋର୍ଟ ୱେବ୍ସାଇଟ୍ଟି ଇ ଫାଇଲିଂ ବାବଦେ ଗୋଟିଏ ମାର୍ଗଦର୍ଶିକା ମିଳୁଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସ୍ଟି ଗ୍ୟାସ୍ ଲିକ୍ ହେବାରୁ 9 ଜଣ ଆହତ ହେବାର ଘଟଣାଟି ରାଜ୍ୟ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍। ସେ କହିଛନ୍ ଯେ ଏହି ଘଟଣାଟି ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଇ ବାବଦେ ତଦନ୍ତ କରିକରି ରିପୋର୍ଟ ଦେବେ। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଗ୍ୟାସ୍ ଲିକ୍ ହୋଇଥିଲା, ଏଥି 9 ଜଣ ଆହତ ହୋଇଥିଲେ। ରାଜ୍ୟ ଚଡ଼କ ମରାଥି ହେଉଥିବା ମୃତ୍ୟୁ ସଂଖ୍ୟା କମ୍ କରବାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ହେଥିର୍ଲାଗି ରାଜ୍ୟ ଚଲତି ବଛର 19,00,000 ତାଲଗଛ ଲଗାଯିବା ବୋଲି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଲ କହିଛନ୍। ସେ କହିଛନ୍ ଯେ ରାଜ୍ୟର 52 ଡିଭିଜନ୍ର ଥିବା ସବୁ ଫରେଷ୍ଟ ବ୍ଲକ ପାଚିରିଖମ୍ ଚାରିକୁତିଥି 4 ଲେଖା ତାଲଗଛ ଲଗାଯିବା। ଏଥିର୍ଲାଗି 7.5 କୋଟି ଟଙ୍କା ଖର୍ଚ୍ଚ ହେବା। ଭୁବନେଶ୍ୱର କଟକ ସହିତ ଓଡ଼ିଶାର ସମୁଦ୍ରଖଣି ଇଲାକାନ ବହୁତରେ ତାଲଗଛ ଲଗାବାର ଲାଗି ବ୍ୟବସ୍ଥା କରାଯାଇଛି। ସେ ଆହୁରି କହିଛନ୍ ଯେ ଜଙ୍ଗଲ ବିଭାଗର ବିନା ଅନୁମତିଥି କେହି ବିଲ୍ ତାଲଗଛ ନାହିଁ କାଟିପାରନ୍। ଇ ନିୟମ ନାହିଁ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ପୁରୀ ଶ୍ରୀମନ୍ଦିର ଆଜ ଖୋଲିଲାଗି ଏକାଦଶୀ ଅବସରରେ ମହାପୁରୁମାନଙ୍କର ଖାସ୍ ପୂଜା କରାଯିବା। ଅଣସର ଘରେ ମହାପୁରୁମାନଙ୍କର ପୂରା ଶ୍ରୀଅଙ୍ଗତି ଚନ୍ଦନ ଲାଗି ହେବା। ଇତାର ସହିତ ବଡ଼ଦେଉଳନ ବିଜେ କାହାଳି ବାଜବା। ସେନ୍ତା ବଡ଼ସିଂହାର ବେଶତି ମହାପୁରୁ ଗୀତଗୋବିନ୍ଦ ପାଟ ପିନ୍ଧବେ। ଅନବସରଥି ଗଲା 10 ଦିନ ହେଲା ତୁଳସୀ ଲାଗି ନାହିଁ ଥିବାର ବେଳେ ଆଜ ମହାପୁରୁଙ୍କୁ ତୁଳସୀ ଆଉ ସୁବାସିତ ଫୁଲ ଲାଗି ହେବା। ବେଶ କରାଯିବାର ଉତ୍ତରୁ ଶ୍ରୀଜୀଉମାନଙ୍କୁ ରାଜପ୍ରସାଦ ଭୋଗ ଲାଗି କରାଯିବା। ଇତାର ସହିତ ମହୌଷଧି ଲାଗି ହେବାର ଉତ୍ତରୁ ମହାପୁରୁମାନେ ପୂରା ଭଲ ହେବେ। ଆଜ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ସହିତ ରାଜ୍ୟର 11 ଜିଲ୍ଲାନ ବର୍ଷା ହୋଇପାରେ। ସେନ୍ତା ଗଲାକାଲ ଜଗତସିଂହପୁରନ 20.1, ସମ୍ବଲପୁର ଆର୍ ଭୁବନେଶ୍ୱରନ 11.2 ଆର୍ ରାୟଗଡ଼ାନ 5.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। এচিনির আঞ্চলিক খবর ইনু শেষ হল আরবেলর আঞ্চলিক খবর শুনিপারে রাতে 7:02। জুহার।